ఆకాశవాణి ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଜୁନ୍ ପହିଲାରେ ଅନୁଷ୍ଠିତ ହେବାକୁ ଥିବା ଦେଶର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଲାଗି ଆସନ୍ତା ଗୁରୁବାର ସନ୍ଧ୍ୟାରେ ଶେଷ ହେବ ପ୍ରଚାର କାର୍ଯ୍ୟ 2024 ସାଧାରଣ ନିର୍ବାଚନରେ ଜାମ୍ମୁ କାଶ୍ମୀରରେ ଗତ 35 ବର୍ଷ ମଧ୍ୟରେ ସର୍ବାଧିକ 58.46% ମତଦାନ ହୋଇଛି ସ୍ୱଦେଶୀ ଜ୍ଞାନକୌଶଳ ତଥା ଦକ୍ଷତା ବୃଦ୍ଧି କରିବା ହେଉଛି ଆତ୍ମନିର୍ଭର ଭାରତ ଭିଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି ଆଧ୍ୟାତ୍ମିକ ମୂଲ୍ୟବୋଧ ସମସ୍ତ ଧର୍ମର ବ୍ୟକ୍ତିଙ୍କୁ ପରସ୍କର ମଧ୍ୟରେ ସଂଯୋଗ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଏବଂ ଚଳିତ ବର୍ଷ ଦେଶରେ ସ୍ୱାଭାବିକ ପରିମାଣଠାରୁ ଅଧିକ ମୌସୁମୀ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଆସନ୍ତା ଜୁନ୍ 1 ତାରିଖ ଦିନ ଅନୁଷ୍ଠିତ ହେବ ଏଥିଲାଗି ଆସନ୍ତା ଗୁରୁବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ ଏହି ପର୍ଯ୍ୟାୟରେ 8 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 57 ଆସନ ଲାଗି ଭୋଟ୍ ଗ୍ରହଣ କରାଯିବ ସେଥିମଧ୍ୟରେ ଉତ୍ତରପ୍ରଦେଶ ଓ ପଞ୍ଜାବର 13 ଲେଖାଏଁ ଆସନ ପଶ୍ଚିମବଙ୍ଗର 9, ବିହାରର 8, ଓଡ଼ିଶାର 6, ହିମାଚଳ ପ୍ରଦେଶର 4, ଝାଡ଼ଖଣ୍ଡର 3 ଓ ଚଣ୍ଡୀଗଡ଼ର 1 ଲୋକସଭା ଆସନ ଅନ୍ତର୍ଭୁକ୍ତ ନିର୍ବାଚନ ଲାଗି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବରିଷ୍ଠ ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜନସମାବେଶ ଓ ର୍ୟାଲି କରିବା ସହିତ ଘରକୁ ଘର ବୁଲି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଆସନ୍ତା ଜୁନ୍ 1 ଦିନ ଓଡ଼ିଶାରେ ମଧ୍ୟ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ 6 ସଂସଦୀୟ କ୍ଷେତ୍ର ଏବଂ ଏହାର ଅନ୍ତର୍ଗତ 42 ବିଧାନସଭା ଆସନ ଲାଗି ଏକସଙ୍ଗେ ମତଗ୍ରହଣ କରାଯିବ ଏହି ସଂସଦୀୟ କ୍ଷେତ୍ରଗୁଡ଼ିକ ହେଉଛି ମୟୂରଭଞ୍ଜ ବାଲେଶ୍ୱର ଯାଜପୁର କେନ୍ଦ୍ରାପଡ଼ା ଭଦ୍ରକ ଓ ଜଗତସିଂହପୁର ଆସନ୍ତା ମାସ 4 ତାରିଖ ଦିନ ସମସ୍ତ ପର୍ଯ୍ୟାୟ ନିର୍ବାଚନର ଭୋଟ୍ ଗଣତି କରାଯିବ 2024 ସାଧାରଣ ନିର୍ବାଚନରେ ଜାମ୍ମୁ କାଶ୍ମୀରରେ 58.46% ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ଯାହାକି ଗତ 35 ବର୍ଷ ମଧ୍ୟରେ ସର୍ବାଧିକ ମତଦାନ ବୋଲି ଜଣାଯାଇଛି ଏହି କେନ୍ଦ୍ରଶାସିତ ଅଞ୍ଚଳରେ 5 ସଂସଦୀୟ ନିର୍ବାଚନ ମଣ୍ଡଳୀ ରହିଛି ସେଗୁଡ଼ିକ ହେଲା ଶ୍ରୀନଗର ବାରମୁଲା ଅନନ୍ତନାଗ ରାଜୌରୀ ଉଦ୍ଧମପୁର ଓ ଜାମ୍ମୁ କାଶ୍ମୀର ଉପତ୍ୟକାରେ ଥିବା 3 ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଶ୍ରୀନଗରରେ 38.49% ମତଦାନ ହୋଇଥିବା ବେଳେ ବାରମୁଲାରେ 69.1 ଏବଂ ଅନନ୍ତନାଗ ରାଜୌରୀରେ 54.84% ମତଦାତା ନିଜର ଗଣତାନ୍ତ୍ରିକ ମତାଧିକାର ସାବ୍ୟସ୍ତ କରିଛନ୍ତି ସେହିଭଳି ଉଦ୍ଧମପୁରରେ 68.27% ଏବଂ ଜାମ୍ମୁରେ 72.22% ମତଦାତା ଏହି ନିର୍ବାଚନରେ ମତଦାନ କରିଛନ୍ତି ନିର୍ବାଚନରେ ଜାମ୍ମୁ କାଶ୍ମୀରବାସୀ ରେକର୍ଡ ସଂଖ୍ୟାରେ ମତଦାନ କରିଥିବା ଯୋଗୁଁ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ସମ୍ପୃକ୍ତ ଅଞ୍ଚଳର ମତଦାତାଙ୍କୁ ଏହି ସଫଳତା ଲାଗି ଶୁଭେଚ୍ଛା ଜଣାଇଛନ୍ତି ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଆସନ୍ତା ମାସ 4 ତାରିଖ ଦିନ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ଏନ୍ଡିଏ 400ରୁ ଅଧିକ ଆସନରେ ବିଜୟ ହେବାର ଲକ୍ଷ୍ୟ ହାସଲ କରିବ ଉତ୍ତରପ୍ରଦେଶର କୁଶିନଗରଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେବା ସହିତ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସମୟରେ ସେ ଏହା କହିଛନ୍ତି ଜୁନ୍ 4 ତାରିଖର ଫଳାଫଳ ପରେ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମାଓଠାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଯୋଗୀ ଆଦିତ୍ୟନାଥ ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶବାସୀ ବିକାଶର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ ହୋଇପାରିଛନ୍ତି 2014 ମସିହା ପୂର୍ବରୁ ଦେଶର ସ୍ଥିତି ଏବଂ ବର୍ତ୍ତମାନର ସ୍ଥିତି ମଧ୍ୟରେ ବିଭିନ୍ନ କ୍ଷେତ୍ରର ସଫଳତା ପ୍ରସଙ୍ଗରେ ଏକ ଉଲ୍ଲେଖନୀୟ ପ୍ରଭେଦ ରହିଛି ବୋଲି ସେ କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ବାରାଣସୀରେ ପହଞ୍ଚ କାଳଭୈରବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ଏହି ଅବସରରେ ଆୟୋଜିତ ଏକ ଜନସଭାରେ ଉଦ୍ବୋଧନ ଦେଇ ଶ୍ରୀ ନଡ୍ଡା କହିଛନ୍ତି ବିଜେପି କ୍ଷମତାରେ ଥିବା ପର୍ଯ୍ୟନ୍ତ ତଥା ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଧର୍ମଭିତ୍ତିକ ସଂରକ୍ଷଣକୁ କାର୍ଯ୍ୟକାରୀ କରିବା ଲାଗି କଦାପି ଅନୁମତି ଦିଆଯିବ ନାହିଁ ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସ୍ୱଦେଶୀ ଜ୍ଞାନକୌଶଳ ତଥା ଦକ୍ଷତା ବୃଦ୍ଧି କରିବା ସହିତ ଅଧିକ ନିଯୁକ୍ତି ସୃଷ୍ଟି କରିବା ହେଉଛି ଆତ୍ମନିର୍ଭର ଭାରତ ଭିଜନର ମୁଖ୍ୟ ଉଦ୍ଦେଶ୍ୟ ଏକ ସମ୍ବାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ସେ ଏହା କହିଛନ୍ତି ଶ୍ରୀ ମୋଦି କହିଛନ୍ତି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା ଅଧୀନରେ 38 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସମ୍ପୃକ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇସାରିଛି ଦେଶ ପ୍ରଥମ ନୀତିକୁ ପ୍ରାଧାନ୍ୟ ଦେଇ କେନ୍ଦ୍ର ସରକାର ପ୍ରତ୍ୟେକ ନିଷ୍ପଭି ନେଇଥାନ୍ତି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଏଥିସହିତ ପ୍ରମାଣଭିତ୍ତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଭାରତ ବିରୋଧୀ କାର୍ଯ୍ୟ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ଭନ କରି ତାଙ୍କ ସରକାର ଦେଶର ସାମଗ୍ରିକ ବିକାଶ ଦିଗରେ ଆବଶ୍ୟକ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଆଧ୍ୟାତ୍ମିକ ସଶକ୍ତିକରଣ ହେଉଛି ପ୍ରକୃତ ସଶକ୍ତିକରଣ। ଆଧ୍ୟାତ୍ମିକ ମୂଲ୍ୟବୋଧ ସମସ୍ତ ଧର୍ମର ବ୍ୟକ୍ତିଙ୍କୁ ପରସ୍କର ମଧ୍ୟରେ ସଂଯୋଗ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ବୋଲି ସେ କହିଛନ୍ତି। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ଠାରେ ବ୍ରହ୍ମକୁମାରୀ ପକ୍ଷରୁ ଆୟୋଜିତ ଏକ ସ୍ୱଚ୍ଛ ଓ ସୁସ୍ଥ ସମାଜ ଲାଗି ଆଧ୍ୟାତ୍ମିକ ସଶକ୍ତିକରଣର ଜାତୀୟ ଶୁଭାରମ୍ଭ ସମ୍ପର୍କିତ ସ୍ୱତନ୍ତ୍ର ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଭୟ ଓ ଯୁଦ୍ଧ ଭଳି ପ୍ରତିକୂଳ ସ୍ଥିତିକୁ ପ୍ରୋହାହନ ଦେବା ଲାଗି ବିଶ୍ୱର ବିଭିନ୍ନ ସ୍ଥାନରେ କୁଶକ୍ତିଗୁଡ଼ିକ ଜାଗ୍ରତ ଥିବାବେଳେ ବ୍ରହ୍ମକୁମାରୀ ସଂସ୍ଥା ବିଶ୍ୱର କଲ୍ୟାଣ ତଥା ଶାନ୍ତି ପ୍ରତିଷ୍ଠା ଲାଗି ଶହେରୁ ଉର୍ଦ୍ଧ୍ୱ ଦେଶରେ ମାନବିକ ସଶକ୍ତିକରଣ ଲାଗି ଅନୁକୂଳ ପରିବେଶ ସୃଷ୍ଟି କରିବାରେ ପ୍ରୟାସ ଜାରି ରଖିଛି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ଗୁଜରାଟ ହାଇକୋର୍ଟ ଆଜି ରାଜକୋଟସ୍ଥିତ ଗେମ୍ ଜୋନ୍ ଅଗ୍ନିକାଣ୍ଡ ମାମଲାର ଶୁଣାଣି କରିଛନ୍ତି। ବିଚାରପତି ବୀରେନ୍ ବୈଷ୍ଣବ ଓ ବିଚାରପତି ଦେବାନ୍ ଦେଶାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଦୁର୍ଘଟଣାରେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଏହି ଘଟଣାର ଅନୁସନ୍ଧାନ କରିବା ଲାଗି ରାଜ୍ୟ ସିଆଇଡି କ୍ରାଇମ୍ବ୍ରାଞ୍ଚର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ଇତିମଧ୍ୟରେ ଗଠନ କରାଯାଇଛି ବୋଲି ରାଜ୍ୟ ସରକାର ଅଦାଲତକୁ ଅବଗତ କରାଇଛନ୍ତି। ଆସନ୍ତା ତିନି ଦିନ ମଧ୍ୟରେ ଘଟଣାର ଅନ୍ତରୀଣ ରିପୋର୍ଟ ଦେବା ଲାଗି ଏସ୍ଆଇଟିକୁ କୁହାଯାଇଛି ବୋଲି ସରକାର କହିଛନ୍ତି। ଅନ୍ୟ ଏକ ଘଟଣାକ୍ରମରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଂଘଭି ଆଜି ଗାନ୍ଧୀନଗରସ୍ଥିତ ଫରେନ୍ସିକ୍ ସାଇନ୍ସ ଗବେଷଣାଗାର ପରିଦର୍ଶନ କରିବା ସହିତ ଏହି ଅଗ୍ନିକାଣ୍ଡରେ ମୃତକଙ୍କର ଡିଏନ୍ଏ ରିପୋର୍ଟ ପ୍ରସ୍ତୁତି ସମ୍ପର୍କିତ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି। ପୂର୍ବରୁ ଏହି ଘଟଣାରେ ରାଜ୍ୟ ସରକାର ଦୁଇ ଜଣ ପୁଲିସ୍ ଅଧିକାରୀଙ୍କ ସମେତ ସାତ ଜଣଙ୍କୁ ନିଲମ୍ବନ କରିସାରିଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏହି ନିଲମ୍ବନ ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଆଦେଶ ଦେଇଛନ୍ତି। ଏଠାରେ ସୂଚନା ଦିଆଯାଇପାରେ ଗତ ଶନିବାର ଏହି ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ 30 ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଚଳିତ ବର୍ଷ ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ସ୍ୱାଭାବିକ ପରିମାଣଠାରୁ ଅଧିକ ମୌସୁମୀ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏ ସମ୍ପର୍କରେ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଦେଶରେ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ପ୍ରାୟ ସ୍ୱାଭାବିକ ରହିବ। କେନ୍ଦ୍ରୀୟ ଭାରତ ଏବଂ ଦକ୍ଷିଣ ପାର୍ବତ୍ୟାଞ୍ଚଳରେ ସ୍ୱାଭାବିକଠାରୁ ଅଧିକ, ଉତ୍ତର ପଶ୍ଚିମ ଭାରତରେ ସ୍ୱାଭାବିକ ବର୍ଷା ହେବାକୁ ଥିବାବେଳେ ଉତ୍ତର ପୂର୍ବ ଭାରତରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ସେ କହିଛନ୍ତି। ଆସନ୍ତା ପାଞ୍ଚ ଦିନ ମଧ୍ୟରେ କେରଳରେ ମୌସୁମୀ ପ୍ରବେଶ କରିବା ଲାଗି ସମସ୍ତ ପ୍ରକାର ଅନୁକୂଳ ପରିବେଶ ରହିଛି ବୋଲି ଡକ୍ଟର ମହାପାତ୍ର ସୂଚନା ଦେଇଛନ୍ତି। ଘୂର୍ଣ୍ଣିଝଡ଼ ରେମାଲ୍ର ପ୍ରଭାବରେ ବାଂଲାଦେଶର 10 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହିତ 30,000 ଉର୍ଦ୍ଧ୍ୱ ଘର ନଷ୍ଟ ହୋଇଛି। ଗତକାଲି ରାତିରେ ରେମାଲ୍ ପଶ୍ଚିମବଙ୍ଗର ସାଗରଦ୍ୱୀପ ଏବଂ ବାଂଲାଦେଶର ଖେପୁପାଣା ମଧ୍ୟରେ ସ୍ଥଳଭାଗ ଛୁଇଁଥିଲା। ତେବେ ପରବର୍ତ୍ତୀ ସମୟରେ ରେମାଲ୍ କ୍ରମଶଃ ଦୁର୍ବଳ ହୋଇଯାଇଥିଲା। ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ରେମାଲ୍ର ପ୍ରଭାବରେ ବାଂଲାଦେଶର ବାର୍ଗୁନା, ଭୋଲା, ପାତୁଆଖାଲି, ବେଗରହାଟ, ଖୁଲନା, ସାତକ୍ଷୀରା ଜିଲ୍ଲାଗୁଡ଼ିକର ତଳିଆ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଯାଇଛି। ଏହାଛଡ଼ା ପ୍ରଭାବିତ ଅଞ୍ଚଳରେ ବଡ଼ ବଡ଼ ଗଛ, ଟେଲିଫୋନ୍ ଓ ବିଦ୍ୟୁତ୍ ଖୁଣ୍ଟି ଉପୁଡ଼ି ପଡ଼ିବା ସହ ଫସଲ ମଧ୍ୟ ନଷ୍ଟ ହୋଇଛି। ଗତ ରାତିଠାରୁ ବାଂଲାଦେଶର ଦକ୍ଷିଣବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବିଦ୍ୟୁତ୍ ସଂଯୋଗ ବ୍ୟାହତ ହୋଇଛି। 2 କୋଟିରୁ ଉର୍ଦ୍ଧ୍ୱ ଲୋକ ଗତ ରାତିରୁ ଇଣ୍ଟରନେଟ୍ ତଥା ମୋବାଇଲ୍ ସେବାରୁ ବଞ୍ଚିତ ହୋଇଛନ୍ତି। ଅବିଶ୍ରାନ୍ତ ବର୍ଷା ଯୋଗୁଁ ଢାକା ଓ ଚଟଗ୍ରାମ ସହରର କେତେକ ଅଞ୍ଚଳରେ ବନ୍ୟା ଦେଖାଯିବା ସହିତ ସାଧାରଣ ଜନଜୀବନ ବ୍ୟାହତ ହୋଇଥିବା ଜଣାଯାଇଛି। ପଶ୍ଚିମବଙ୍ଗରେ ଘୂର୍ଣ୍ଣିଝଡ଼ ରେମାଲ୍ କ୍ରମଶଃ ଦୁର୍ବଳ ହେବା ସହ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସାଧାରଣ ଜୀବନଯାତ୍ରା ମଧ୍ୟ ସ୍ୱାଭାବିକ ହେବାରେ ଲାଗିଛି। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଆମ ସମ୍ଭାଦଦାତା କହିଛନ୍ତି ଇତିମଧ୍ୟରେ କୋଲକାତା ସହର ସମେତ ହାଓଡ଼ା ଓ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଜୀବନଯାତ୍ରା କ୍ରମଶଃ ସ୍ୱାଭାବିକ ହେବାରେ ଲାଗିଛି। ମେଟ୍ରୋ ସେବା ଏବଂ ସ୍ଥାନୀୟ ଟ୍ରେନ୍ ସେବା ମଧ୍ୟ ଇତିମଧ୍ୟରେ ପୁନଃକ୍ଷମ ହୋଇସାରିଛି। ତେବେ ହାଓଡ଼ା ଡିଭିଜନର କେତେକ ଟ୍ରେନ୍କୁ ବର୍ତ୍ତମାନ ସୁଦ୍ଧା ବାତିଲ କରାଯାଇଛି। ସେହିଭଳି ଆଜି ସକାଳୁ କୋଲକାତା ସମସ୍ତ ବିମାନ ସେବାକୁ ପୁନଃକ୍ଷମ କରାଯାଇଛି। ରେମାଲ୍ର ପ୍ରଭାବରେ ଦକ୍ଷିଣ ଉତ୍ତର 24 ପ୍ରଗଣା ଜିଲ୍ଲାଗୁଡ଼ିକରେ ଅନେକ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ଏଥିସହିତ ଏହି 2ଟି ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ନଦୀକୂଳ ସବୁ କ୍ଷତିଗ୍ରସ୍ତ ହୋଇଛି। କୋଲକାତା ସହରରେ ଜନଜୀବନ ସୁରକ୍ଷିତ ରଖିବା ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ସହିତ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ବାତ୍ୟା କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରେମାଲ୍ ପ୍ରଭାବରେ ଦକ୍ଷିଣ 24 ପ୍ରଗଣା ଜିଲ୍ଲାରେ ଜଣେ ବୃଦ୍ଧାଙ୍କ ଉପରେ ଗଛ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ସେହିଭଳି କୋଲକାତା ସହରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ମେମାରିଠାରେ ବିଦ୍ୟୁତ୍ ଆଘାତରେ ଅନ୍ୟ 2 ଜଣଙ୍କର ମୃତ୍ୟୁ ହୋଇଛି। ଜୁନ୍ ପହିଲାରେ ଅନୁଷ୍ଠିତ ହେବାକୁ ଥିବା ଦେଶର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଲାଗି ଆସନ୍ତା ଗୁରୁବାର ସନ୍ଧ୍ୟାରେ ଶେଷ ହେବ ପ୍ରଚାର କାର୍ଯ୍ୟ। 2024 ସାଧାରଣ ନିର୍ବାଚନରେ ଜାମ୍ମୁ କାଶ୍ମୀରରେ ଗତ 35 ବର୍ଷ ମଧ୍ୟରେ ସର୍ବାଧିକ 58.46% ମତଦାନ ହୋଇଛି ଏବଂ ଚଳିତ ବର୍ଷ ଦେଶରେ ସ୍ୱାଭାବିକ ପରିମାଣଠାରୁ ଅଧିକ ମୌସୁମୀ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ସମ୍ବାଦ ଆଜି ପାଇଁ ଏତିକି।